ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ନୂଆପଡ଼ା ବିଧାନସଭା ଉପନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହେଲା ଶେଷ। 14 ଜଣଙ୍କର ପ୍ରାର୍ଥୀପତ୍ର କାଏମ। ରାଜ୍ୟ ସମ୍ଭାବ୍ୟ ବର୍ଷା ଆଉ ତାର ମୁକାବିଲା ଲାଗି କୃଷି ବିଭାଗ ତରଫରୁ ହୋଇଛି ପ୍ରସ୍ତୁତି ବୈଠକ। ଚାଷୀମାନଙ୍କ ଲାଗି ଜାରି ହେଲା ହେଲ୍ପଲାଇନ୍ ନମ୍ବର। ଉଷତ ଉଷ୍ଣାକିତି ସାରା ଦେଶରେ ପାଳନ କରାଯାଉଛି ଗୋବର୍ଦ୍ଧନ ପୂଜା। ଆଉର୍ ବଙ୍ଗୋପସାଗରନ ହୋଇଥିବାର ଲଘୁଚାପର ପ୍ରଭାବତି ଆଇବା ରବିବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିବା ବର୍ଷା। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ଯାଞ୍ଚ ଶେଷ ହୋଇଛି। 14 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର କାଏମ ରହିଥିବାର ବେଳେ 5 ଜଣଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିବାର ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀ କହିଛନ୍। ଆକାଶବାଣୀ ସମ୍ବାଦ ବିଭାଗ ତରଫରୁ ଇବାବ୍ଦେ ଶୁଣୁନ୍ ଗୋଟିଏ ରିପୋର୍ଟ।
ନୂଆପଡ଼ା ଉପନିର୍ବାଚନ ଲାଗି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, କଂଗ୍ରେସ ତରଫୁ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଉ ଓଡ଼ିଶା ଜନତା ପାର୍ଟି ତରଫୁ ସୁକଧର ଦଣ୍ଡସେନାଙ୍କ ନାମାଙ୍କନ ପତ୍ର କାଏମ ରହିଛି। ସେଆଡ଼େ ବହୁଜନ ସମାଜ ପାର୍ଟି ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ସୀତାରାମ ବେହେରା ଆର୍ 3 ଜଣ ସ୍ୱାଧୀନ ପ୍ରାର୍ଥୀ ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ ଆଉ ଭୁଜବଲ ଆଡବଙ୍କର ପ୍ରାର୍ଥୀପତ୍ର ନାକଚ ହୋଇଥିବା ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରୁ ସୂଚନା ମିଳିଛି। ମୁଖ୍ୟ ରାଜନୈତିକ ଦଳର 8 ଜଣଙ୍କ ସହିତ 11 ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଇବା ଶୁକ୍ରବାର ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। 11 ତାରିଖ ମତଦାନ ହେବା। 14 ତାରିଖଠି ଭୋଟ୍ଗଣତି କରାଯାଇକରି ଫଳାଫଲ ଘୋଷଣା କରାଯିବା। ବିଜେପି, ବିଜେଡି ଆଉ କଂଗ୍ରେସ ତରଫୁ 40 ଜଣ ଲେଖା ତାରକା ପ୍ରଚାରକ ତାଲିକା ଜାରି କରିବା ଉତ୍ତରୁ ନିର୍ବାଚନୀ ପ୍ରଚାର ଚାଲିଛି। ନୂଆପଡ଼ା ବିଧାନସଭା ଉପନିର୍ବାଚନଠି 2,48,256 ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ଭିତରେ 1,22,103 ଜଣ ପୁରୁଷ ଆଉ 1,26,132 ଜଣ ମହିଳା ଭୋଟର ଅଛନ୍। ନୂଆପଡ଼ା ବିଧାନସଭା କ୍ଷେତ୍ରନ 358 ମତଦାନ କେନ୍ଦ୍ରଠି ଆଇବା ମାସ 11 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବା। ଯେନ୍ ବୁଥ୍ନ 1,200 ଅତକା ଭୋଟର ଅଛନ୍, ସେସବୁ ଜାଗାମାନଙ୍କେ 56 ଅତକା ନୂଆ ବୁଥ୍ କରାଯାଇଛି। ଗେଜେଟ୍ ବିଜ୍ଞପ୍ତି ଅନୁସାରେ ମାଓ ପ୍ରଭାବିତ ଇଲାକା ନଥିବା 46 ବୁଥ୍ନ ସକାଳର 7 ଉପରବେଳାର 4 ବଜେ ତକ ମତଦାନ ଲାଗି ସମୟ ଧାରିଜ କରାଯାଇଛି। ସେନ୍ତା ଅଲଗା ବୁଥ୍ମାନଙ୍କେ ବେଲବୁଡ଼ର 5 ବଜେ ତକ ଭୋଟ୍ ଗ୍ରହଣ କରାଯିବା। ଉପନିର୍ବାଚନ ବାବଦ କେନ୍ସି ଅଭିଯୋଗ ଲାଗି ସାଧାରଣ ପର୍ଯ୍ୟବେକ୍ଷକ ଯୋଗାଯୋଗ ନମ୍ଘର 9078752452 ଜାରି କରାଯାଇଛି। ଇତାର ସହିତ ବ୍ୟକ୍ତିଗତ ଭାବେ ନୂଆପଡ଼ା ସର୍କିଟ୍ ହାଉସ୍ଠାରେ ସକାଳର 11 ମଧ୍ୟାହ୍ନର 12 ବଜେ ଭିତରେ ଭେଟିପାରବେ। ଆକାଶବାଣୀ ସମ୍ବାଦ ବିଭାଗ ତରଫୁ ସୁପ୍ରୀତି ମିଶ୍ର।
ସମ୍ଭାବ୍ୟ ବର୍ଷା ଆଉ ତାର ମୁକାବିଲା ଲାଗି କୃଷି ବିଭାଗର ଗୋଟିଏ ପ୍ରସ୍ତୁତି ବୈଠକ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏତକ ରାଜ୍ୟ ସମ୍ଭାବ୍ୟ ବାତ୍ୟାକେ ନେଇକରି କେନ୍ସି ପ୍ରକାର ସୂଚନା ନାହିଁ। ହେଲେ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଥିବାରୁ ରାଜ୍ୟ କିଛି ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଖାସକରି ସମୁଦ୍ର ଖଣି ଇଲାକାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବା, ସେଥିର୍ଲାଗି ଚାଷୀମାନଙ୍କୁ ପାଣିପାଗ ବିଭାଗର ପରାମର୍ଶକେ ମାନବାର ଲାଗି ଶ୍ରୀ ପାଢ଼ୀ ଅନୁରୋଧ କରିଛନ୍। ଚାଷୀମାନେ କେନ୍ସି ପ୍ରକାରର ଭୁଲ ତଥ୍ୟ ଶୁଣିକରି ନାଇଁ ଡରବାରକେ ବିଭାଗ ତରଫୁ ପରାମର୍ଶ ଦିଆଯାଇଛି। ଦରକାର ପଡ଼ିଲେ 1553333 ନମ୍ଘରଠି ଯୋଗାଯୋଗ କରିବାର ସହିତ ପାଖର ଆଞ୍ଚଳିକ ଗବେଷଣା କେନ୍ଦ୍ରର କୃଷି ଅଧିକାରୀମାନଙ୍କ ସାଙ୍ଗେ ବି ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ରାଜ୍ୟ ସରକାର ସାର ସଙ୍କଟ ଦୂର କରିବାର ସହିତ ରାସାୟନିକ ସାର ବଦଳେ ଜୈବିକ ଚାଷକେ ତଙ୍କାବାର ଲାଗି ଧରତୀମାତା ବଚାଓ ଅଭିଯାନ କାର୍ଯ୍ୟକାରୀ କରାଯିବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସୂଚନା ଅନୁସାରେ ଜୈବିକ ସାର ବ୍ୟବହାରକେ ଗୁରୁତ୍ୱ ଦେବାର ଲାଗି ଜିଲ୍ଲାସ୍ତରୀୟ ତ୍ରିସ୍ତରୀୟ କମିଟି ଗଠନ କରିବାରକେ କୁହାଯାଇଛି। ପଞ୍ଚାୟତ ସ୍ତରଠି କମିଟି ଗଠନ ଆଉ ତଦାରଖ ସମିତି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାସ୍ତରୀୟ କମିଟି ସବୁନୁ ଅତକା ରାସାୟନିକ ସାର ବ୍ୟବହାର ହେଉଥିବା 100 ଗ୍ରାମ ପଞ୍ଚାୟତକେ ଚିହ୍ନଟ କରିବେ। ଜୈବିକ ସାରକେ ତଙ୍କାବାର ଲାଗି ରାଜ୍ୟ ସରକାର ଆଘନୁ ବଳଭଦ୍ର ଜୈବିକ ଚାଷ ମିଶନ କାର୍ଯ୍ୟକ୍ରମ ଜାରି ରଖିଛନ୍। ଏ କମିଟି ସାର ଚୁରାଚାଲାଣ ଆଉ କଳାବଜାରୀ ଉପରେ ନଜର ରଖିବେ। ଇତାର ଛଡ଼ା ମାସ୍କିଆ ସମୀକ୍ଷା କରିକି ଭିନ୍ ଭିନ୍ ସମସ୍ୟାର ସମାଧାନ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 26 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଠି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ଘରକେ ମିସ୍ଡ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆଇବା ଶୁକ୍ରବାର ତକ ନିଜର ମତାମତ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସାରା ଦେଶେ ଆଜ ଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣ ଗୋପପୁରବାସୀଙ୍କୁ ଜବର ବର୍ଷାର ପ୍ରକୋପନୁ ରକ୍ଷା କରିବା ଲାଗି ନିଜର ଡେବ୍ରି ହାତର ଚିନି ଆଙ୍ଗଠିତି ଗୋବର୍ଦ୍ଧନ ପର୍ବତକେ ଉଠେଇକରି ସମକୁ ଆଶ୍ରୟ ଦେଇଥିଲେ। ବୁଧ ମାସର ଅନ୍ଧାର ପଖର ତ୍ରୟୋଦଶୀ ତିଥିନ ଶ୍ରୀବିଗ୍ରହମାନଙ୍କର ଗିରି ଗୋବର୍ଦ୍ଧନ ବେଶ କରାଯାଇସି। ଇ ବେଶତି ମହାପ୍ରଭୁ ଜଗନ୍ନାଥ ଗୋବର୍ଦ୍ଧନ ପାହାଡ଼କେ ଧରିଥିବାର ଦେଖବାରକେ ମିଲ୍ସି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି ପବିତ୍ର ଗୋବର୍ଦ୍ଧନ ପୂଜାର ଶୁଭେଚ୍ଛା ଜଣାଇକରି ରାଜ୍ୟବାସୀଙ୍କର ସୁପ ଭଲ ସ୍ୱାସ୍ଥ୍ୟ ଆଉ ସମୃଦ୍ଧିର କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ସମକୁ ଶୁଭେଚ୍ଛା ଜଣାଇଛନ୍। ଭଗବାନ ଶ୍ରୀକୃଷ୍ଣଙ୍କର କରୁଣାନୁ ସମକର ଜୀବନ୍ତି ସୁଖ ଶାନ୍ତି ସମୃଦ୍ଧି ଭରିଯାଉ ବୋଲି ଶ୍ରୀ ମାଝୀ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇକରି କହିଛନ୍, ଇ ପବିତ୍ର ପର୍ବ ଆମକୁ ଗୋବଂଶ ଆଉ ପ୍ରକୃତି ସଂରକ୍ଷଣ ଲାଗି ପ୍ରେରଣା ଦେସି। ଜୀବନ ସନ୍ତୁଳନ ବଜାୟ ରଖିକରି ସମୃଦ୍ଧି ଆଡ଼କେ ପ୍ରେରଣା ଦେଉଥିବା ଇ ପୂଜା ସମକର ଜୀବନ୍ତି ସମୃଦ୍ଧି ଆନିଦେଉ। ବୌଦ୍ଧ ଜିଲ୍ଲା କାଲେଶ୍ୱର ନାରାୟଣପୁର କଣ୍ଟାମାଲ ଉଦୟପୁର ତେନ୍ତୁଲିଖୁଣ୍ଟି ମୁଚେଲପଦର ସହିତ ଅଲଗା ଗାଁ ଅନ୍ନର ପାହାଡ଼ଥି ଶ୍ରୀ ରାଧାକୃଷ୍ଣଙ୍କର ଚଳନ୍ତି ପ୍ରତିମା ବିରାଜମାନ ହୋଇକରି ଗିରି ଗୋବର୍ଦ୍ଧନ ପୂଜା କରାଯାଇଛି। ରାଜା ରାଜୁଡ଼ା ଅମଲନୁ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ରୀତିନୀତି ଅନୁସାରେ ଏହି ପୂଜା କରାଯାଉଛି। ଯୁକ୍ତ ଦୁଇ ନାଁ ଲେଖା ଲାଗି ଇ ଶିକ୍ଷା ବଛରେ ତିନି ନମ୍ଘର କ୍ଷେପେ ମୋଟ 10,576 ଜନ ଆବେଦନକାରୀଙ୍କୁ ବଛାଯାଇଛି। ସେମାନଙ୍କର ଭିତରୁ 8,587 ଜନ ନୂଆ ଆବେଦନକାରୀ ଅଛନ୍। କଲାଥି ସବୁନୁ ଏତକା 6,594 ଜନକୁ ବଛାଯାଇଛି। ସେନ୍ତା ବିଜ୍ଞାନଥି 2,439 ଜନ, ସଂସ୍କୃତି 946 ଜନ, ବାଣିଜ୍ୟଥି 416 ଜନ ଆଉ ଧନ୍ଦାମୂଳକ ଶିକ୍ଷାଥି 191 ଜନ ଛାତ୍ରଛାତ୍ରୀଙ୍କୁ ବଛାଯାଇଛି। ବିଶ୍ୱ ପରିବେଶ ସଂଗଠନ କ୍ଷେତ୍ରଟି ଭାରତ ଗୋଟିଏ ଉଲ୍ଲେଖନୀୟ ମାଇଲଖୁଣ୍ଟା ହାସଲ କରିଛି। ମୋଟ ଜଙ୍ଗଲ କ୍ଷେତ୍ରଫଳ ହିସାବରେ ଭାରତ ବିଶ୍ୱସ୍ତନ 9 ନମ୍ବର ଠାନ୍କେ ଯାଇଛି। ଇଣ୍ଡୋନେସିଆର ବାଲିଠାନେ ଖାଦ୍ୟ ଓ କୃଷି ସଂରକ୍ଷଣ ତରଫରୁ ବାହାରିଥିବା ବିଶ୍ୱ ବନ ସମ୍ପଦ ମୂଲ୍ୟାଙ୍କନ 2025 ରିପୋର୍ଟଟି ଏଟା ଉଲ୍ଲେଖ କରାଯାଇଛି। କେନ୍ଦ୍ର ଜଙ୍ଗଲ ଆର୍ ଜଳବାୟୁ ପରିବର୍ତ୍ତନ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍, ଇ ସଫଳତା ବନୀକରଣ ଜଙ୍ଗଲ ସୁରକ୍ଷା ଓ ସମ୍ପ୍ରଦାୟ ନେତୃତ୍ୱ କ୍ଷେତ୍ରଥି କେନ୍ଦ୍ର ସରକାରଙ୍କ ନୀତି ଆଉ କାର୍ଯ୍ୟକ୍ରମକେ ପ୍ରତିଫଳିତ କରୁଛି। ଆଗନୁ ଇ ମୂଲ୍ୟାଙ୍କନଥି ଭାରତ 10 ନମ୍ବରନୁ 9 ନମ୍ବରକେ ପହଞ୍ଚିବାରଟା ଗୋଟିଏ ବଡ଼ ସଫଳତା ବୋଲି ସେ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତରଫୁ କାର୍ଯ୍ୟକାରୀ ହେଉଥିବାର ଏକ ପେଡ଼ ମା' କେ ନାମ ଅଭିଯାନ ବାବଦେ ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍, ସାରା ଦେଶେ ଇଟା ଗୋଟିଏ ଜନ ଆନ୍ଦୋଳନ ହେବାର ସହିତ ପରିବେଶକେ ସବୁଜ ଆଉ ସ୍ୱଚ୍ଛ ରଖବାର୍ତ୍ତି ସାହାଯ୍ୟ କରୁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫୁ ଦେଶର ଭିନ୍ ଭିନ୍ ଜାଗାନ ମୋଟ 6,06,000 ଏତକା ଅଂଶଗ୍ରହଣକାରୀଙ୍କୁ ସିପିଆର୍ ତାଲିମ ଦିଆଯାଇଛି। ସାଧାରଣ ଲୋକର ଭିତରେ ଏ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ମନ୍ତ୍ରଣାଳୟ ତରଫୁ 13-17 ତାରିଖ ତକ ସାରା ଦେଶେ ସିପିଆର୍ ସଚେତନତା ସପ୍ତାହର ଆୟୋଜନ କରାଯାଇଥିଲା। ମାଇ ଗଭ୍ ପ୍ଲାଟଫର୍ମ ଜରିଏ 79,000 ଏତକା ନାଗରିକ ଡିଜିଟାଲ ଶପଥ ନେଇକରି ସିପିଆର୍ ବାବଦେ ସଚେତନତା ବଢ଼ାଇଛନ୍। ରାଜ୍ୟ କାରଖାନାମାନଙ୍କେ ସୁରକ୍ଷିତ କାର୍ଯ୍ୟସ୍ଥଳୀ ଆଉ ଶ୍ରମିକମାନଙ୍କ ସୁରକ୍ଷାକେ ସରକାର ପ୍ରାଥମିକତା ଦେଉଥିବାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ମଞ୍ଜୁରୀଥି କାରଖାନା ଆଉ ବାଷ୍ପିତ୍ର ନିର୍ଦ୍ଦେଶାଳୟ ତରଫୁ ଭିନ୍ ଭିନ୍ ସୁରକ୍ଷା ବାବଦ ପ୍ରସଙ୍ଗ ଉପରେ ତାଲିମ କାର୍ଯ୍ୟକ୍ରମମାନ କରାଯାଉଛି। ରାଜ୍ୟ ପାୱାର ପ୍ଲାଣ୍ଟମାନଙ୍କେ ସୁରକ୍ଷିତ ଚଳନ ଦେଖରେଖ ଆଉ ମରାମତିକେ ନଜରତି ରଖିକରି ଆଜି ରାଜ୍ୟ ଶ୍ରମ ପ୍ରତିଷ୍ଠାନ ତରଫୁ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷନ ହାଇ ପ୍ରେସର ୱେଲ୍ଡିଂ ବାବଦେ ସୁରକ୍ଷା ଆଉ ଗୁଣବତ୍ତା ଶୀର୍ଷକ ବିଷୟ ଉପରେ ଗୋଟିଏ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ହୋଇଯାଇଛି। ଆଜି ସକାଳ ବେଳା ରାଜ୍ୟ ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ସଚିବ ରାଜେଶ ଅଗ୍ରୱାଲ କର୍ମଶାଳାକେ ଉଦ୍ଘାଟନ କରିକରି କାରଖାନାମାନଙ୍କେ ସୁରକ୍ଷାକେ ଅଗ୍ରାଧିକାର ଦିଆଯିବା ବୋଲି କହିଥିଲେ। ସିଆଡ଼େ ପ୍ରତିଷ୍ଠାନ ତରଫୁ ତାଲିମ ପାଇଥିବା 100 ଜନ ଭିନ୍ ଭିନ୍ ବର୍ଗର କାରଖାନାର ଅଧିକାରୀମାନଙ୍କୁ ଉଦ୍ଯାପନୀ ସଂଜେ ପ୍ରମାଣପତ୍ର ଦିଆଯାଇଥିଲା। ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାକେ ଉଦ୍ଘାଟନ କରିଥିଲେ। ଶିବିରଥି ପଞ୍ଜୀକରଣ କରାଯାଇଥିବା 414 ଜଣ ରୋଗୀଙ୍କର ପରୀକ୍ଷା କରାଯାଇକରି ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ହୋଇଥିବା ଲଘୁଚାପ ଆଜ ଅବପାତ୍ୟ ବଦଳିବାର ସମ୍ଭାବନା ରହିଛି। ଏଟା ପଶ୍ଚିମ ଆଉ ଉତ୍ତର ପଶ୍ଚିମ ଦିଗେ ତାମିଲନାଡୁ ପୁଡୁଚେରୀ ଆଉ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କେ ଯିବାର ସହିତ ଅତ୍କା ଘନୀଭୂତ ହେବା ବୋଲି ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଏତାର ପ୍ରଭାବତି ଆଇବା ରବିବାର ତକ ରାଜ୍ୟ କମ୍ନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ତାର ଉତ୍ତର ବଙ୍ଗୋପସାଗର 26 ଆଉ 29 ତାରିଖ ଦୁଇଟା ଲଘୁଚାପ ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସାଙ୍ଗେ ବର୍ଷା ଲାଗି 13 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସେ ମୁଖ୍ୟ ଖବର ଫେର୍ଘାଏ ନୂଆପଡ଼ା ବିଧାନସଭା ଉପନିର୍ବାଚନ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ହେଲା ଶେଷ। 14 ଜଣଙ୍କର ପ୍ରାର୍ଥୀପତ୍ର କାଏମ। ଉଷତ ଉଷ୍ଣାକିତି ସାରା ଦେଶରେ ପାଳନ କରାଯାଇଛି ଗୋବର୍ଦ୍ଧନ ପୂଜା। ଆଉର୍ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବଟି ଆଇବା ରବିବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ଲାଗି ରହିବା ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଜୁହାର।